ଓମ୍ ଶାନ୍ତି ଓମ୍ ଶାନ୍ତି। ଆଜି ବାବାଙ୍କର ମହାବାକ୍ୟ 10 ଫେବୃଆରୀ 2010 ପ୍ରାତଃ ମୁରଲୀ ବାପଦାଦା ମଧୁବନ। ଶିବ ବାବା କହୁଛନ୍ତି, ମିଠି ବଚେ, ଭଗବାନ ତୁମର ସାଥୀ ଏବଂ ରାବଣ ଶତ୍ରୁ ଅଟେ, ସେଥିପାଇଁ ତୁମେ ଭଗବାନଙ୍କୁ ଭଲ ପାଉଛ ଏବଂ ରାବଣକୁ ଜଳାଉଛ। ଆଜିର ପ୍ରଶ୍ନ, କେଉଁ ପିଲାମାନଙ୍କୁ ଅନେକଙ୍କର ଆଶୀର୍ବାଦ ସ୍ୱତଃ ମିଳିଯାଉଛି? ଉତ୍ତର ଅଛି, ଯେଉଁ ପିଲାମାନେ ବାବାଙ୍କ ସ୍ମୃତିରେ ରହି ନିଜେ ପବିତ୍ର ହୋଇ ଅନ୍ୟମାନଙ୍କୁ ନିଜ ପରି କରୁଛନ୍ତି, ସେମାନଙ୍କୁ ଅନେକଙ୍କର ଆଶୀର୍ବାଦ ମିଳିଯାଉଛି। ସେମାନେ ବହୁତ ଉଚ୍ଚପଦ ପ୍ରାପ୍ତ କରୁଛନ୍ତି। ବାବା ତୁମମାନଙ୍କୁ ଶ୍ରେଷ୍ଠ କରିବା ପାଇଁ ଏକମାତ୍ର ଶ୍ରୀମତ ଦେଉଛନ୍ତି। ପିଲାମାନେ କୌଣସି ବି ଦେହଧାରୀଙ୍କୁ ମନେ ନ ପକାଇ କେବଳ ମୋତେ ମନେ ପକାଅ। ଗୀତ ଅଛି, ଆଖିର ଓ ଦିନ ଆୟା ଆଜ ଜିସ୍ ଦିନ କେ ଲିଏ ହମ୍ ଇନ୍ତିଜାର କର ରହେ ଥେ। ଓମ୍ ଶାନ୍ତି। ଓମ୍ ଶାନ୍ତିର ଅର୍ଥକୁ ତ ବାବା ଆମମାନଙ୍କୁ ବୁଝାଇ ଦେଇଛନ୍ତି। ଓମ୍ ଅର୍ଥାତ୍ ମୋ ଆତ୍ମା ଏବଂ ଏହା ମୋର ଶରୀର। ଆତ୍ମା ତ ଦେଖାଯାଏ ନାହିଁ, ଆତ୍ମାରେ ହିଁ ଭଲ ବା ଖରାପ ସଂସ୍କାର ରହିଥାଏ। ଆତ୍ମାରେ ମନବୁଦ୍ଧି ଅଛି, ଶରୀରରେ ବୁଦ୍ଧି ନାହିଁ। ମୁଖ୍ୟ ହେଉଛି ଆତ୍ମା, ଶରୀର ତ ମୋର। ଆତ୍ମାକୁ କେହି ଦେଖିପାରନ୍ତି ନାହିଁ, ଶରୀରକୁ ଆତ୍ମା ଦେଖିଥାଏ, ଆତ୍ମାକୁ ଶରୀର ଦେଖିପାରେ ନାହିଁ। ଆତ୍ମା ବାହାରିଗଲେ ଶରୀର ଜଡ଼ ହୋଇଯାଏ, ଆତ୍ମାକୁ ଦେଖି ହୁଏ ନାହିଁ, ଶରୀରକୁ ଦେଖି ହୁଏ। ସେହିପରି ଆତ୍ମାର ଯେ ପିତା, ଯାହାଙ୍କୁ ଓ ଗଡ୍ ଫାଦର କୁହାଯାଏ, ସେ ମଧ୍ୟ ଦେଖାଯାଆନ୍ତି ନାହିଁ, ତାଙ୍କୁ କେବଳ ବୁଝି ହୁଏ, ଜାଣି ହୁଏ। ଆମେ ଆତ୍ମା ସବୁ ଭାଇ ଭାଇ ଅଟୁ। ଶାରୀରିକ ସମ୍ବନ୍ଧରେ କୁହାଯିବ, ଇଏ ଭାଇ ଭାଇ ବା ଭାଇ ଭଉଣୀ ଅଟନ୍ତି। ବାସ୍ତବରେ ଆତ୍ମାମାନେ ତ ସବୁ ଭାଇ ଭାଇ ଅଟନ୍ତି। ଆତ୍ମାମାନଙ୍କର ପିତା ହେଲେ ପରମ ପିତା ପରମାତ୍ମା। ଶରୀରଧାରୀ ଭାଇ ଭଉଣୀମାନେ ପରସ୍ପରକୁ ଦେଖିପାରନ୍ତି, ଆତ୍ମାମାନଙ୍କର ପିତା ହେଲେ ଜଣେ ତାଙ୍କୁ ଦେଖି ହୁଏ ନାହିଁ। ତେବେ ବର୍ତ୍ତମାନ ପୁରୁଣା ଦୁନିଆକୁ ନୂଆ କରିବା ପାଇଁ ବାବା ଆସିଛନ୍ତି। ନୂଆ ଦୁନିଆ ସତ୍ୟଯୁଗ ଥିଲା, ଏବେ ପୁରୁଣା ଦୁନିଆ କଳିଯୁଗ ଅଟେ, ଯାହାକି ଏବେ ପରିବର୍ତ୍ତନ ହେବାକୁ ଯାଉଛି। ବାସ୍ତବରେ ପୁରୁଣା ଦୁନିଆ ତ ସମାପ୍ତ ହେବା ଦରକାର ନା? ଯେପରି ପୁରୁଣା ଘର ଭାଙ୍ଗି ନଷ୍ଟ ହୋଇଗଲେ ନୂଆ ଘର ତିଆରି ହୋଇଥାଏ ନା, ସେହିପରି ପୁରୁଣା ଦୁନିଆ ମଧ୍ୟ ବିନାଶ ହେବାକୁ ଯାଉଛି। ସତ୍ୟଯୁଗ ପରେ ତ୍ରେତୟା, ଦ୍ୱାପର, କଳିଯୁଗ, ପୁଣି ଏହି ଚାରିଯୁଗ ପରେ ସତ୍ୟଯୁଗ ନିଶ୍ଚିତ ଆସିବ। ବିଶ୍ୱର ଇତିହାସ ଭୂଗୋଳର ପୁନରାବୃତ୍ତି ନିଶ୍ଚିତ ହେବ। ସତ୍ୟଯୁଗରେ ଦେବୀ ଦେବତାମାନଙ୍କର ରାଜ୍ୟ ଥାଏ, ସୂର୍ଯ୍ୟବଂଶୀ ଏବଂ ଚନ୍ଦ୍ରବଂଶୀ ସେମାନଙ୍କୁ କୁହାଯାଏ, ଯେଉଁମାନେ କି ଲକ୍ଷ୍ମୀନାରାୟଣଙ୍କର ବଂଶର ଏବଂ ରାମସୀତାଙ୍କ ବଂଶର ଅଟନ୍ତି। ଏ କଥା ତ ବହୁତ ସହଜ ଅଟେ ନା? ପୁଣି ଦ୍ୱାପର ଯୁଗ ଏବଂ କଳିଯୁଗର ଅନ୍ୟ ଧର୍ମ ସବୁ ଆସିଥାନ୍ତି। ତାପରେ ପୁଣି ଦେବତାମାନେ, ଯେଉଁମାନେ କି ଦିନେ ସମ୍ପୂର୍ଣ୍ଣ ପବିତ୍ର ଥିଲେ, ସେମାନେ ଅପବିତ୍ର ହୋଇଯାଆନ୍ତି, ଯାହାଙ୍କୁ ରାବଣ ରାଜ୍ୟ କୁହାଯାଏ। ରାବଣକୁ ବର୍ଷ ବର୍ଷ ଧରି ଜଳାଇ ଆସୁଛନ୍ତି, ପରନ୍ତୁ ସେ ଜଳୁ ନାହିଁ, ତେଣୁ ତାଙ୍କୁ ପ୍ରତିବର୍ଷ ଜଳାଇ ଚାଲିଛନ୍ତି। ସେ ସମସ୍ତଙ୍କର ସବୁଠାରୁ ବଡ଼ ଶତ୍ରୁ, ସେଥିପାଇଁ ତାଙ୍କୁ ଜଳାଇବାର ପ୍ରଥା ହୋଇଯାଇଛି। ଭାରତର ପ୍ରଥମ ନମ୍ବର ଶତ୍ରୁ କିଏ? ଆଉ ପୁଣି ପ୍ରଥମ ନମ୍ବର ମିତ୍ର, ସଦାକାଳର ସୁଖଦାତା ହେଉଛନ୍ତି ଖୁଦା, ସେଥିପାଇଁ ଖୁଦାଙ୍କୁ ସାଥୀ କୁହାଯାଏ ନା? ଏହି ବିଷୟରେ ଗୋଟିଏ କାହାଣୀ ବି ଅଛି। ତେଣୁ ଭଗବାନ ହେଲେ ଆମ ସମସ୍ତଙ୍କର ସାଥୀ, ରାବଣ ଆମର ଶତ୍ରୁ। ଖୁଦା, ଯିଏକି ଆମ ସମସ୍ତଙ୍କର ସାଥୀ, ତାଙ୍କୁ କେବେ ବି କେହି ଜଳାଇବେ ନାହିଁ, ସେ ସମସ୍ତଙ୍କର ଶତ୍ରୁ। ତେଣୁ ଦଶ ମୁଣ୍ଡବାଲା ରାବଣ ତିଆରି କରି ତାଙ୍କୁ ବର୍ଷ ବର୍ଷ ଧରି ଜଳାଇ ଆସୁଛନ୍ତି। ଗାନ୍ଧିଜୀ ମଧ୍ୟ କହୁଥିଲେ, ଆମକୁ ରାମରାଜ୍ୟ ଦରକାର, କାରଣ ରାମରାଜ୍ୟରେ ସୁଖ ଅଛି, ରାବଣ ରାଜ୍ୟରେ ଦୁଃଖ ଅଛି। ତେବେ ଏସବୁ କଥା ଏବେ କିଏ ବୁଝାଉଛନ୍ତି? ଅତୀତ ପାବନ ବାବା। ଶିବ ହେଲେ ଆମମାନଙ୍କର ବାବା, ବ୍ରହ୍ମା ହେଉଛନ୍ତି ଦାଦା। ବାବା ସର୍ବଦା ହସ୍ତାକ୍ଷର କରିବା ସମୟରେ ବାପ ଦାଦା ବୋଲି ଲେଖିଥାନ୍ତି। ତେଣୁ ପ୍ରଜାପିତା ବ୍ରହ୍ମା ମଧ୍ୟ ସମସ୍ତଙ୍କର ହୋଇଗଲେ, ଯାହାଙ୍କୁ ଆଦମ ଅର୍ଥାତ୍ ଆଦିପିତା ମଧ୍ୟ କୁହାଯାଏ, ତାଙ୍କୁ ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ ଫାଦର କୁହାଯାଏ, ଯିଏକି ଏହି ମନୁଷ୍ୟ ସୃଷ୍ଟିର ପ୍ରଜାପିତା ହୋଇଗଲେ। ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ହିଁ ବ୍ରାହ୍ମଣ ରଚନା କରାଯାଏ, ପରେ ସେହି ବ୍ରାହ୍ମଣମାନେ ହିଁ ଦେବତା ହୁଅନ୍ତି, ଦେବତାମାନେ ପୁଣି କ୍ଷତ୍ରିୟ ବୈଶ୍ୟ ଶୂଦ୍ର ହୁଅନ୍ତି। ଏହାଙ୍କୁ ହିଁ କୁହାଯାଏ ପ୍ରଜାପିତା ବ୍ରହ୍ମା, ମନୁଷ୍ୟ ସୃଷ୍ଟିରେ ସବୁଠାରୁ ବଡ଼। ପ୍ରଜାପିତା ବ୍ରହ୍ମାଙ୍କର କେତେ ଢେର ସନ୍ତାନ ଅଟନ୍ତି, ସମସ୍ତେ ବାବା ବାବା କହୁଛନ୍ତି। ଇଏ ହେଲେ ସାକାର ବାବା, ଶିବବାବା ହେଲେ ନିରାକାର ବାବା। ଗାୟନ ମଧ୍ୟ ରହିଛି, ଭଗବାନ ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ନୂଆ ମନୁଷ୍ୟ ସୃଷ୍ଟିର ରଚନା କରନ୍ତି। ଏବେ ଏହା ତୁମର ପୁରୁଣା ଖାଲ ବା ଶରୀର ଅଟେ, ବର୍ତ୍ତମାନ ଏହା ହେଉଛି ପତିତ ଦୁନିଆ, ରାବଣ ରାଜ୍ୟ। ଏବେ ରାବଣର ଆସୁରୀ ଦୁନିଆ ସମାପ୍ତ ହୋଇଯିବ, ସେଥିପାଇଁ ଏହି ମହାଭାରତ ଲଢ଼ାଇ ଲାଗିବାକୁ ଯାଉଛି। ତାପରେ ସତ୍ୟଯୁଗରେ ଏହି ରାବଣ ରୂପୀ ଶତ୍ରୁକୁ ଆଉ କେହି ଜଳାଇବେ ନାହିଁ, କାରଣ ରାବଣ ସେଠାରେ ରହିବ ହିଁ ନାହିଁ। ଏହି ରାବଣ ହିଁ ଦୁଃଖର ଦୁନିଆ ରଚନା କରିଛି। ଏପରି ନୁହେଁ ଯେ ଯେଉଁମାନଙ୍କ ପାଖରେ ବହୁତ ପଇସା ଅଛି, ବଡ଼ ବଡ଼ ମହଲ ଅଛି, ସେମାନେ ସ୍ୱର୍ଗରେ ଅଛନ୍ତି। ବାବା ବୁଝାଉଛନ୍ତି, ଯଦିଓ କାହା ପାଖରେ କୋଟି କୋଟି ଟଙ୍କା ଅଛି, ପରନ୍ତୁ ଏସବୁ ତ ମାଟିରେ ମିଶିଯିବ। ନୂଆ ଦୁନିଆରେ ପୁଣି ନୂଆ ନୂଆ ଖଣି ବାହାରିଥାଏ, ଯେଉଁଥିରେ ନୂଆ ଦୁନିଆର ସବୁ ମହଲ ଆଦି ତିଆରି କରାଯାଏ। ଏହି ପୁରୁଣା ଦୁନିଆ ଏବେ ସମାପ୍ତ ହେବାକୁ ଯାଉଛି। ମନୁଷ୍ୟମାନେ ସଦ୍ଗତି ପାଇବା ପାଇଁ ହିଁ ଭକ୍ତି କରିଥାନ୍ତି। କହନ୍ତି, ହେ ପତିତ ପାବନ, ଆମକୁ ପାବନ କର। ଆମେ ଏବେ ବିକାରୀ ହୋଇଯାଇଛୁ, ବିକାରୀମାନଙ୍କୁ ହିଁ ପତିତ ବୋଲି କୁହାଯାଏ। ସତ୍ୟଯୁଗରେ ସମସ୍ତେ ସମ୍ପୂର୍ଣ୍ଣ ନିର୍ବିକାରୀ ରହିଥାନ୍ତି। ସେଠାରେ ସନ୍ତାନମାନେ ମଧ୍ୟ ଯୋଗ ବଳ ଦ୍ୱାରା ଜନ୍ମ ହୁଅନ୍ତି। ସେଠାରେ କୌଣସି ବିକାର ନଥାଏ, ନା ଦେହ ଅଭିମାନ, ନା କାମ, ନା କ୍ରୋଧ, ପାଞ୍ଚ ବିକାର ହିଁ ନଥାଏ। ସେଥିପାଇଁ ସେଠାରେ କେବେ ହେଲେ ରାବଣକୁ ଜଳାନ୍ତି ନାହିଁ। ବର୍ତ୍ତମାନ ତ ଏଠାରେ ରାବଣ ରାଜ୍ୟ ଚାଲିଛି। ଏବେ ବାବା କହୁଛନ୍ତି, ତୁମେମାନେ ପବିତ୍ର ହୁଅ, ଏହି ପତିତ ଦୁନିଆ ସମାପ୍ତ ହେବାକୁ ଯାଉଛି। ଯେଉଁମାନେ ଶ୍ରୀମତ ଅନୁସାରେ ପବିତ୍ର ରୁହନ୍ତି, ସେମାନେ ସାରା ବିଶ୍ୱର ରାଜ୍ୟୋତ୍ତର ସମ୍ପତ୍ତି ପ୍ରାପ୍ତ କରିଥାନ୍ତି। ଏହି ଲକ୍ଷ୍ମୀ ନାରାୟଣଙ୍କ ରାଜ୍ୟ ଥିଲା ନା, ଏବେ ତ ରାବଣ ରାଜ୍ୟ ଚାଲିଛି, ଯାହାକି ଅଳ୍ପ ଦିନ ଭିତରେ ସମାପ୍ତ ହେବାକୁ ଯାଉଛି। ସତ୍ୟଯୁଗୀ ରାମରାଜ୍ୟ ସ୍ଥାପନ ହେବ। ସତ୍ୟଯୁଗରେ ଦିଲ୍ଲୀ ହିଁ ରାଜଧାନୀ ହୋଇଥାଏ, ଯେଉଁଠାରେ ଲକ୍ଷ୍ମୀନାରାୟଣଙ୍କ ରାଜ୍ୟତ୍ୱ ଚାଲିଥାଏ। ରାବଣ ରାଜ୍ୟରେ ମଧ୍ୟ ଦିଲ୍ଲୀ ରାଜଧାନୀ ଅଛି, ଏବଂ ରାମରାଜ୍ୟରେ ମଧ୍ୟ ଦିଲ୍ଲୀ ରାଜଧାନୀ ଥିଲା, ପରନ୍ତୁ ରାମରାଜ୍ୟରେ ତ ହୀରା ଲୀଳାର ମହଲ ଥିଲା, ଅପାର ସୁଖ ଥିଲା। ଏବେ ବାବା କହୁଛନ୍ତି, ତୁମେମାନେ ଯେଉଁ ବିଶ୍ୱର ରାଜ୍ୟତ୍ୱକୁ ହରାଇଛ, ତାହା ମୁଁ ପୁଣି ଥରେ ତୁମମାନଙ୍କୁ ଦେଉଛି। ତୁମେମାନେ ଏବେ ମୋର ମତ ଅନୁସାରେ ଚାଲ। ଯଦି ଶ୍ରେଷ୍ଠ ହେବାକୁ ଚାହୁଁଛ, ତେବେ କେବଳ ମୋତେ ସ୍ମରଣ କର, ଅନ୍ୟ କୌଣସି ଦେହଧାରୀଙ୍କୁ ସ୍ମରଣ କର ନାହିଁ। ନିଜକୁ ଆତ୍ମା ନିଶ୍ଚୟ କରି ମୋତେ ମନେ ପକାଅ, ତେବେ ତମ ପ୍ରଧାନରୁ ସତପ୍ରଧାନ ହୋଇଯିବ ଏବଂ ମୋ ପାଖକୁ ଚାଲି ଆସିବ। ମୋର ଗଳାର ମାଳା ହୋଇ ପୁଣି ବିଷ୍ଣୁଙ୍କ ଗଳାର ମାଳା ହୋଇଯିବ। ମାଳାର ସର୍ବୋଚ୍ଚ ସ୍ଥାନରେ ମୁଁ ରହିଛି, ମୋ ପରେ ବ୍ରହ୍ମା ସରସ୍ୱତୀ ଦୁଇଜଣ ଅଟନ୍ତି, ପୁଣି ପରେ ବ୍ରହ୍ମା ସରସ୍ୱତୀ ଦୁଇଜଣ ଅଛନ୍ତି, ପୁଣି ସେହିମାନେ ହିଁ ସତ୍ୟଯୁଗର ମହାରାଜା ମହାରାଣୀ ହୋଇଥାନ୍ତି। ଯିଏ କ୍ରମାନୁସାରେ ଗଦିରେ ବସିଥାନ୍ତି, ତାଙ୍କର ହିଁ ସାରା ମାଳା ରହିଛି। ମୁଁ ଏହି ଭାରତକୁ ବ୍ରହ୍ମା ସରସ୍ୱତୀ ଏବଂ ବ୍ରାହ୍ମଣମାନଙ୍କ ଦ୍ୱାରା ସ୍ୱର୍ଗ କରୁଛି। ଯେଉଁମାନେ ମେହନତ କରୁଛନ୍ତି, ସେହିମାନଙ୍କର ସ୍ମୃତିଚିହ୍ନ ତିଆରି ହେଉଛି, ତାହା ହେଲା ରୁଦ୍ରମାଳା ଏବଂ ଏହା ବିଷ୍ଣୁଙ୍କର ମାଳା। ଆତ୍ମମାନଙ୍କର ମାଳାକୁ ରୁଦ୍ରମାଳା କୁହାଯାଏ ଏବଂ ମନୁଷ୍ୟମାନଙ୍କର ମାଳାକୁ ବିଷ୍ଣୁମାଳା କୁହାଯାଏ। ଆତ୍ମାମାନଙ୍କର ବାସସ୍ଥାନ ହେଲା ନିରାକାରୀ ଦୁନିଆ ପରମଧାମ, ଯାହାକୁ ବ୍ରହ୍ମାଣ୍ଡ ମଧ୍ୟ କୁହାଯାଉଛି। ଆତ୍ମାର ଆକାର ବାସ୍ତବରେ ଅଣ୍ଡା ପରି ହୋଇନଥାଏ, ଆତ୍ମା ତ ବିନ୍ଦୁ ସଦୃଶ ଅଟେ। ଆମେ ସବୁ ଆତ୍ମାମାନେ ସେଠାରେ ସୁଇଟ୍ ହୋମ୍ରେ ନିବାସୀ ଅଟୁ। ଆମେ ଆତ୍ମାମାନେ ବାବାଙ୍କ ସାଥିରେ ସେଠାରେ ରହିଥାଉ, ତାହା ହେଉଛି ମୁକ୍ତିଧାମ। ମନୁଷ୍ୟମାନେ ଚାହୁଁଛନ୍ତି ଆମେ ମୁକ୍ତିଧାମକୁ ଯିବୁ, ପରନ୍ତୁ କେହି ଜଣେ ବି ସେଠାକୁ ଯାଇପାରିବେ ନାହିଁ, ସମସ୍ତଙ୍କୁ ପାଠ କରିବାକୁ ହିଁ ହେବ। ସେ ପର୍ଯ୍ୟନ୍ତ ବାବା ତୁମମାନଙ୍କୁ ପ୍ରସ୍ତୁତ କରାଇ ଚାଲିଥାନ୍ତି। ତୁମେମାନେ ପ୍ରସ୍ତୁତ ହୋଇଗଲେ ବାକି ଯେଉଁ ସବୁ ଆତ୍ମାମାନେ ଅଛନ୍ତି, ସେମାନେ ସବୁ ଆସିଯିବେ, ତାପରେ ସବୁକିଛି ସମାପ୍ତ ହୋଇଯିବ। ତୁମେମାନେ ଯାଇ ନୂଆ ଦୁନିଆରେ ରାଜତ୍ୱ କରିବ, ପୁଣି କ୍ରମାନୁସାରେ ଚକ୍ର ଚାଲିବ। ତୁମେମାନେ ଗୀତରେ ଶୁଣିଲ ନା, ଆଖିର ଓ ଦିନ ଆୟା ଆଜ। ତୁମେମାନେ ଜାଣିଛ, ଭାରତବାସୀ ଯେଉଁମାନେ କି ଏବେ ନର୍କବାସୀ ହୋଇଯାଇଛନ୍ତି, ସେମାନେ ପୁଣି ସ୍ୱର୍ଗବାସୀ ହେବେ, ବାକି ସବୁ ଆତ୍ମାମାନେ ଶାନ୍ତିଧାମକୁ ଚାଲିଯିବେ। ବହୁତ ସଂକ୍ଷେପରେ ବୁଝାଇବାକୁ ହେବ। ଅଲଫ ବାବା ବେ ବାଦଶାହୀ, ଅଲଫକୁ ବାଦଶାହୀ ମିଳିଯାଉଛି। ଏବେ ବାବା କହୁଛନ୍ତି, ମୁଁ ପୁଣି ଥରେ ସେହି ରାଜ୍ୟତ୍ୱର ସ୍ଥାପନା କରୁଛି। ତୁମେମାନେ 84 ଜନ୍ମ ଭୋଗ କରି ଏବେ ପତିତ ହୋଇଯାଇଛ। ରାବଣ ତୁମମାନଙ୍କୁ ପତିତ କରିଦେଇଛି, ପୁଣି ପାବନ କିଏ କରୁଛନ୍ତି? ଭଗବାନ ଯାହାଙ୍କୁ ପତିତ ପାବନ ବୋଲି କହୁଛନ୍ତି। ତୁମେ କିପରି ପତିତରୁ ପାବନ, ପାବନରୁ ପତିତ ହେଉଛ, ସେହି ଇତିହାସ ଭୂଗୋଳର ପୁନରାବୃତ୍ତି ହେବ। ଏହି ବିନାଶ ମଧ୍ୟ ଏଇଥିପାଇଁ ହିଁ ହେଉଛି। କହୁଛନ୍ତି, ଶାସ୍ତ୍ରରେ ବର୍ଣ୍ଣନା ଅଛି ଯେ ବ୍ରହ୍ମାଙ୍କର ଆୟୁଷ 100 ବର୍ଷ। ଇଏ ଯେଉଁ ବ୍ରହ୍ମା ଅଛନ୍ତି, ଯାହାଙ୍କର ଶରୀରର ଆଧାର ନେଇ ବାବା ସତ୍ୟଯୁଗୀ ସମ୍ପତ୍ତି ଦେଉଛନ୍ତି, ସେ ମଧ୍ୟ ଦେହ ତ୍ୟାଗ କରିବେ। ଆତ୍ମାମାନଙ୍କୁ ଆତ୍ମାମାନଙ୍କର ପିତା ଆସି ବୁଝାଉଛନ୍ତି। ମନୁଷ୍ୟ କେବେ ବି ମନୁଷ୍ୟକୁ ପାବନ କରିପାରିବେ ନାହିଁ। ଦେବତାମାନେ କେବେ ହେଲେ ବିକାରରୁ ଜନ୍ମ ନିଅନ୍ତି ନାହିଁ। ତେବେ ପୁନର୍ଜନ୍ମ ତ ସମସ୍ତେ ନେଇଥାନ୍ତି। ବାବା କେତେ ଭଲ ଭାବରେ ବୁଝାଉଛନ୍ତି କି କାଳେ ଭାଗ୍ୟ ଉଦୟ ହୋଇଯିବ। ବାବା ମନୁଷ୍ୟମାନଙ୍କର ଭାଗ୍ୟ ଉଦୟ କରିବା ପାଇଁ ଏଠାକୁ ଆସିଥାନ୍ତି। ଏଠାରେ ସମସ୍ତେ ପତିତ ଦୁଃଖୀ ହୋଇଯାଇଛନ୍ତି ନା, ଶେଷରେ ସମସ୍ତେ ତ୍ରାହି ତ୍ରାହି କରି ବିନାଶ ହୋଇଯିବେ। ସେଥିପାଇଁ ବାବା କହୁଛନ୍ତି, ତ୍ରାହି ତ୍ରାହି କରିବା ପୂର୍ବରୁ ଅବିନାଶୀ ପିତାଙ୍କଠାରୁ ସ୍ୱର୍ଗର ରାଜ୍ୟତ୍ୱ ରୂପୀ ସମ୍ପତ୍ତି ନେଇଯାଅ। ଏହି ଦୁନିଆରେ ଯାହା କିଛି ବି ଦେଖୁଛ, ଏସବୁ ସମାପ୍ତ ହୋଇଯିବ। ଫଲ୍ ଅଫ୍ ଭାରତ ଅର୍ଥାତ୍ ଭାରତର ପତନ, ରାଇଜ୍ ଅଫ୍ ଭାରତ ଅର୍ଥାତ୍ ଭାରତର ଉତ୍ଥାନ, ଏହା ହିଁ ଏକ ଖେଳ ଅଟେ। ଏବେ ରାଇଜ୍ ଅଫ୍ ୱାର୍ଲ୍ଡ ଅର୍ଥାତ୍ ବିଶ୍ୱର ଉତ୍ଥାନ ହେଉଛି। ସ୍ୱର୍ଗରେ କିଏ ରାଜତ୍ୱ କରିଥାନ୍ତି, ସେସବୁ ବାବା ବସି ବୁଝାଉଛନ୍ତି। ରାଇଜ୍ ଅଫ୍ ଭାରତ ଦେବତାମାନଙ୍କର ରାଜ୍ୟ ଏବଂ ଫଲ୍ ଅଫ୍ ଭାରତ ରାବଣର ରାଜ୍ୟ। ଏବେ ନୂଆ ଦୁନିଆର ସ୍ଥାପନା ହେଉଛି। ସେହି ନୂଆ ଦୁନିଆର ବର୍ଷା ନେବା ପାଇଁ ତୁମେମାନେ ବାବାଙ୍କ ପାଖରେ ପାଠ ପଢ଼ୁଛ। ମନୁଷ୍ୟରୁ ଦେବତା ହେବାର ପାଠପଢ଼ା କେତେ ସହଜ, ଏହି କଥାକୁ ମଧ୍ୟ ଭଲ ଭାବରେ ବୁଝିବାକୁ ହେବ। କେଉଁ କେଉଁ ଧର୍ମ କେବେ ଆସୁଛି? ଦ୍ୱାପର ଯୁଗ ପରେ ହିଁ ଅନ୍ୟ ଧର୍ମ ସବୁ ଆସିଥାନ୍ତି। ସେମାନେ ପ୍ରଥମେ ସୁଖ ଭୋଗ କରନ୍ତି, ପୁଣି ପରେ ଦୁଃଖ ଭୋଗିଥାନ୍ତି, ପୁଣି ପରେ ଦୁଃଖ ଆସିଥାଏ। ସାରା ଚକ୍ରର ଜ୍ଞାନକୁ ବୁଦ୍ଧିରେ ରଖିବାକୁ ହେବ, ଯାହାଦ୍ୱାରା ତୁମେମାନେ ଚକ୍ରବର୍ତ୍ତୀ ମହାରାଜା ମହାରାଣୀ ହୋଇଥାଅ। ଅନ୍ୟମାନଙ୍କୁ କେବଳ ଅଲପ ଏବଂ ବେ କଥା ବୁଝାଇବାକୁ ହେବ। ଏବେ ତ ବିନାଶ ନିଶ୍ଚିତ ହେବ, ସମୟ ଆସିବ, ଏତେ ହଙ୍ଗାମା ହେବ ଯେ ବିଦେଶରୁ କେହି ବି ଫେରିପାରିବେ ନାହିଁ। ସେଥିପାଇଁ ବାବା ବୁଝାଉଛନ୍ତି, ଭାରତ ଭୂମି ସବୁଠାରୁ ଉତ୍ତମ, ବହୁତ ଜବରଦସ୍ତ ଲଢ଼େଇ ହେବ, ପୁଣି ଯେଉଁମାନେ ଯେଉଁଠି ଅଛନ୍ତି ସେମାନେ ସେହିଠାରେ ହିଁ ରହିଯିବେ। 50-60 ଲକ୍ଷ ଟଙ୍କା ଦେଲେ ମଧ୍ୟ ବହୁତ କଷ୍ଟରେ ଆସିପାରିବେ। ଭାରତ ଭୂମି ସବୁଠାରୁ ଉତ୍ତମ, ଯେଉଁଠାରେ ବାବା ଆସି ଅବତାର ନେଉଛନ୍ତି। ଶିବ ଜୟନ୍ତୀ ମଧ୍ୟ ଏଇଠାରେ ହିଁ ପାଳନ କରାଯାଏ। ଗୀତାରେ କେବଳ ଶ୍ରୀକୃଷ୍ଣଙ୍କର ନାମ ଲେଖି ଦେବା କାରଣରୁ ହିଁ ବାବାଙ୍କର ସମସ୍ତ ମହିମା ସମାପ୍ତ ହୋଇଯାଇଛି। ବାସ୍ତବରେ ସବୁ ମନୁଷ୍ୟ ମାତ୍ରଙ୍କର ମୁକ୍ତିଦାତା ଏଇଠାରେ ହିଁ ଆସି ଅବତାର ନେଇଥାନ୍ତି, ସେଥିପାଇଁ ଶିବ ଜୟନ୍ତୀ ମଧ୍ୟ ଏହିଠାରେ ହିଁ ପାଳନ କରିଥାନ୍ତି। ସେ ହିଁ ଗଡ୍ ଫାଦର ଅଟନ୍ତି, ଯିଏକି ଏଠାକୁ ଆସି ଦୁଃଖରୁ ଲିବରେଟ୍ କରୁଛନ୍ତି। ତେଣୁ ଏପରି ବାବାଙ୍କୁ ନମସ୍କାର କରିବା ଦରକାର, ତାଙ୍କର ହିଁ ଜୟନ୍ତୀ ପାଳନ କରିବା ଦରକାର। ସେହି ବାବା ଏଠାକୁ ଅର୍ଥାତ୍ ଭାରତକୁ ଆସି ସମସ୍ତଙ୍କୁ ପାବନ କରିଥାନ୍ତି, ସେଥିପାଇଁ ଭାରତ ସବୁଠାରୁ ବଡ଼ ତୀର୍ଥ ହୋଇଗଲା। ବାବା ସମସ୍ତଙ୍କୁ ଦୁର୍ଗତିରୁ ମୁକ୍ତ କରି ସଦ୍ଗତି ଦେଇଥାନ୍ତି। ଏହି ଡ୍ରାମା ପୂର୍ବ ନିର୍ଦ୍ଧାରିତ। ଏବେ ତୁମେ ଆତ୍ମାମାନେ ଜାଣୁଛ, ଆମର ବାବା ଆମକୁ ଏହି ଶରୀର ଦ୍ୱାରା ଏହି ରହସ୍ୟକୁ ବୁଝାଉଛନ୍ତି। ଆମେ ଆତ୍ମାମାନେ ମଧ୍ୟ ଏହି ଶରୀର ଦ୍ୱାରା ଶୁଣୁଛୁ। ଏବେ ସମସ୍ତଙ୍କୁ ଆତ୍ମ ଅଭିମାନୀ ହେବାକୁ ପଡ଼ିବ। ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଅ, ତେବେ ଖାଦ ବାହାରିଯିବ ଏବଂ ଆତ୍ମା ପବିତ୍ର ହୋଇ ବାବାଙ୍କ ପାଖକୁ ଚାଲିଯିବ। ଯେତେ ବାବାଙ୍କୁ ମନେ ପକାଇବ ସେତେ ପବିତ୍ର ହେବ। ଯଦି ଅନ୍ୟମାନଙ୍କୁ ନିଜ ସମ୍ମାନ କରିବ ତେବେ ବହୁତଙ୍କର ଆଶୀର୍ବାଦ ମିଳିବ ଏବଂ ଉଚ୍ଚ ପଦ ମଧ୍ୟ ପ୍ରାପ୍ତ କରିପାରିବ। ସେଥିପାଇଁ ଗାୟନ କରନ୍ତି, ସେକେଣ୍ଡରେ ଜୀବନ ମୁକ୍ତି ପ୍ରାପ୍ତି ହୁଏ। अच्छा मिठा मिठा सिखिलते संतान मानंक प्रति माता पिता बाप दादांकर मधुर स्नेह संपन्न शुभेच्छा एवं सुप्रभात आत्मिक पितांकर आत्मिक संतान मानंकु नमस्ते आम समस्त आत्मिक संतान मानंकर आत्मिक पितांकु नमस्ते नमस्ते नमस्ते। धारणा पाई मुख्य सारांश प्रथम नंबर श्रीमत अनुसारे पवित्र होई प्रति पादरे बाबांकर मतरे चली विश्वर बादशाही नेबाकु हेब बाबांको समान दुखहर्ता सुखकर्ता हेबाकु पड़िबो। द्वितीय नंबर मनुष्यरु देवता हेबार ए पाठ पढ़ाकु सर्वदा पढ़िबाकु हेब समस्तंकु निज समान करिबार सेवा करी आशीर्वाद प्राप्त करिबाकु हेब। आजिर वरदान कल्याणर वृत्ति एवं शुभचिंतक भाव द्वारा विश्व कल्याणर निमित्त हेउथिबा तीव्र पुरुषार्थी भव। विस्तारे तीव्र पुरुषार्थी तांकु कहाजिब जे समस्तंक प्रति कल्याणर वृत्ति एवं शुभचिंतक भाव रखुथिब। जदिओ केही तुमको बारंबार तळकु खसाइबाकु चेष्टा करुथिब मनकु हलचल करुथिब विघ्न रूप हेउथिब पुणि भी तुमर ता प्रति सर्वदा शुभ चिंतकर अटल भावना रहुथिब तुमर ता प्रति सर्वदा शुभ चिंतकर अटल भावना रहुथिब कौनसी कथा पई भावना बदली न जाउ प्रत्येक परिस्थिति रे मनर वृत्ति एवं भावना यथार्थ रहुथिब तेबे जाय तुम उपरे तार प्रभाव पड़िबो नाही तापरे कौनसी भी व्यर्थ कथा देखाही जीव नाही तुमर समय बंची जीव। एहा ही हेउछि विश्व कल्याणकारी स्थिति। स्लोगान अछि संतुष्टता जीवनर श्रृंगार अटे सेथिपई संतुष्टमणि होई निजे संतुष्ट रुह एवं समस्तंकु संतुष्ट कर। अव्यक्त इशारा एकता एवं विश्वासर विशेषता द्वारा सफलता संपन्न हो। विस्तार एकमत अर्थात एकतार वातावरण सृष्टि करिबा पाई समाहित करिबार शक्ति को धारण कर। भिन्नता को समाहित करिनियो समस्तंकर विशेषता को देख दोष दुर्बलता गुड़िक त बिल्कुल देखिबार नाही जेपरि चंद्रमा अर्थात सूर्य को जेते बेले ग्रहण लागि थाए कोंती देखिबा उचित नहे नचित खराब ग्रहर प्रभाव पड़ जिवो। सही परि कहार दोष दुर्बलता गुड़िक मध्य ग्रहण सदृश अटे ताकु केबे भी देखो नाही। अच्छा ओम शांति।